ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ସାମ୍ପ୍ରତିକ ବିଶ୍ୱ ଅସ୍ଥିରତା ମଧ୍ୟରେ ଭାରତ ବ୍ରିଟେନ୍ ସହଭାଗିତା ଆର୍ଥିକ ବିକାଶର ମୂଳଦୁଆ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ. ୟୁକ୍ରେନ୍ ସଂଘର୍ଷ, ଶିକ୍ଷା ପ୍ରସଙ୍ଗ ଏବଂ ବାଣିଜ୍ୟିକ ସମ୍ପର୍କ ନେଇ ଆଲୋଚନା କଲେ ଭାରତ ଓ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ. ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ଭିତ୍ତିଭୂମି ସୁଦୃଢ଼ ଲାଗି ଚୁକ୍ତି ସ୍ୱାକ୍ଷରିତ. ବିହାର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଜାରି. ଏବଂ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା. ମୁମ୍ବାଇରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ କିର୍ ଷ୍ଟାର୍ମର୍ଙ୍କ ମଧ୍ୟରେ ରଣନୈତିକ ସହଭାଗିତା ନେଇ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଷ୍ଟାର୍ମର୍ଙ୍କ ନେତୃତ୍ୱରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଛି. ଉଭୟ ଦେଶ ମଧ୍ୟରେ ଗଣତନ୍ତ୍ର, ସ୍ୱାଧୀନତା ଏବଂ ଆଇନର ଶାସନ ଭଳି ସମତୁଲା ବ୍ୟବସ୍ଥା ଏହି ସମ୍ପର୍କକୁ ଆହୁରି ଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସାମ୍ପ୍ରତିକ ଅସ୍ଥିରତା ମଧ୍ୟରେ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗିତା ଆର୍ଥିକ ବିକାଶର ମୂଳଦୁଆ ପାଲଟିଛି.
ଭାରତ ୟୁକେ ନେଚୁରାଲ ପାର୍ଟନର୍ସ ହେ ହମାରେ ସମ୍ବନ୍ଧ କି ନିୟୁ ମେ ଡେମୋକ୍ରେସି ଫ୍ରିଡମ୍ ଅର୍ ରୁଲ ଅଫ୍ ଲ ଜେସେ ମୂଲ୍ୟ ମେ ସାଝା ବିଶ୍ୱାସ ହେ ମୌଜୁଦା ବୈଶ୍ୱିକ ଅସ୍ଥିରତା କେ ଦୌର ମେ ଭାରତ ଓ ୟୁକେ କେ ବିଚ୍ ୟେ ବଢ଼ତି ହୁଇ ସାଝେଦାରୀ ଗ୍ଲୋବାଲ ଷ୍ଟେବିଲିଟି ଅର୍ ଆର୍ଥିକ ପ୍ରଗତି କା ଏକ ମହତ୍ୱପୂର୍ଣ୍ଣ ଆଧାର ବନି ରହି.
ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, ଆଜିର ଆଲୋଚନାରେ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ତଥା ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା. ଏଭଳି ପରିସ୍ଥିତିରେ ଭାରତ ସେଠାରେ ଶାନ୍ତି ପ୍ରତିଷ୍ଠା ଲାଗି ଚାଲିଥିବା ସମସ୍ତ ପ୍ରୟାସକୁ ସମର୍ଥନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି.
ୟୁକ୍ରେନ୍ କନ୍ଫ୍ଲିକ୍ଟ ଅର୍ ଗାଜା କେ ମୁଦ୍ଦେ ପର ଭାରତ ଡାଇଲଗ୍ ଅର୍ ଡିପ୍ଲୋମାସି ସେ ଶାନ୍ତି କି ବହାଲେ କେ ସଭି ପ୍ରୟାସୋ କା ସମର୍ଥନ କରତା ହେ ହମ ଇଣ୍ଡୋ ପେସିଫିକ୍ କ୍ଷେତ୍ର ମେ ମ୍ୟାରିଟାଇମ୍ ସିକ୍ୟୁରିଟି କୋପରେସନ ବଢ଼ାନେ କେ ଲିଏ ପୂର୍ଣ୍ଣ ରୂପ ସେ ପ୍ରତିବଦ୍ଧ ହେ.
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ଙ୍କ ସହ ଆସିଥିବା ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ ଶିକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ. ଆଗାମୀ ଦିନରେ ବ୍ରିଟେନ୍ର 9 ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାରତରେ ତା'ର ଶାଖା ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ. କିଛିଦିନ ପୂର୍ବେ ଗୁରୁଗ୍ରାମ କ୍ୟାମ୍ପସ୍ରେ ସାଉଥ୍ ଆମ୍ପଟନ୍ ବିଶ୍ୱବିଦ୍ୟାଳୟର ଶାଖା ଖୋଲିଥିବା ବିଷୟ ପ୍ରଧାନମନ୍ତ୍ରୀ କହିଥିଲେ. ଆଲୋଚନା କାଳରେ ଭାରତରେ ଖଣିଜ ସମ୍ପଦର ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଭୟ ଦେଶର ସହଯୋଗରେ ଏକ ଶିଳ୍ପ ନିରୀକ୍ଷଣ କେନ୍ଦ୍ର ସ୍ଥାପନ ଲାଗି ସମ୍ମତି ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି.
ହମନେ କ୍ରିଟିକାଲ ମିନେରାଲ୍ସ ପର ସହଯୋଗ କେ ଲିଏ ଏକ ଇଣ୍ଡଷ୍ଟ୍ରି ଗିଲ୍ଡ ଅର୍ ସପ୍ଲାଇ ଚେନ୍ ଅବ୍ଜରଭେଟରୀ କି ସ୍ଥାପନା କା ନିର୍ଣ୍ଣୟ ଲିଆ ଇସକା ସାଟେଲାଇଟ୍ କ୍ୟାମ୍ପସ୍ ଆଇଏସ୍ଏମ୍ ଧନବାଦ ମେ ହୋ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ କେ ପ୍ରତି ହମାରି ସାଝି ପ୍ରତିବଦ୍ଧତା ହମେ ଦିଶା ମେ ଇଣ୍ଡିଆ ୟୁକେ ଅଫସୋର ୱିଣ୍ଡ ଟାସ୍କ ଫୋର୍ସ କେ ଗଠନ କା ସ୍ୱାଗତ କରତା.
ଆଜି ଉଭୟ ପ୍ରଧାନମନ୍ତ୍ରୀ ସିଓ ଫୋରମ୍ ବୈଠକରେ ଯୋଗଦେବେ. ବୈଠକରେ ଭାରତ ବ୍ରିଟେନ୍ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା ଦ୍ୱାରା ଉଭୟ ଦେଶ ପାଇଁ ରହିଥିବା ବାଣିଜ୍ୟିକ ସୁଯୋଗ ସମ୍ପର୍କରେ ବିଭିନ୍ନ ଶିଳ୍ପୋଦ୍ୟୋଗର ନେତୃବର୍ଗଙ୍କ ସହ ଆଲୋଚନା କରାଯିବ. ପୂର୍ବରୁ ଶ୍ରୀ ଷ୍ଟାର୍ମର୍ ମୁମ୍ବାଇରେ ବିଭିନ୍ନ ବୈଠକରେ ଯୋଗଦେଇ ଶିଳ୍ପ ଓ ବାଣିଜ୍ୟିକ ମୁଖ୍ୟଙ୍କ ସହ ଆଲୋଚନା କରିସାରିଛନ୍ତି. ଭାରତ ବ୍ରିଟେନ୍ ବାଣିଜ୍ୟ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଷ୍ଟାର୍ମର୍ କହିଛନ୍ତି. ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଷ୍ଟାର୍ମର୍ କହିଛନ୍ତି, ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତକୁ ଆସିଥିବା ମିଶନ ମଧ୍ୟରେ ଏହା ସବୁଠାରୁ ବୃହତ୍ ବାଣିଜ୍ୟିକ ମିଶନ. ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରମୁଖ ପ୍ରତିରକ୍ଷା କ୍ଷେତ୍ରରେ ବୁଝାମଣା ହୋଇଛି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଷ୍ଟ୍ରେଲିଆ ଗସ୍ତ କାଳରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି. ଶ୍ରୀ ସିଂହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲସ୍ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଆଲୋଚନା କାଳରେ ପ୍ରତିରକ୍ଷା ଶିଳ୍ପ, ସାଇବର ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ ବିଭିନ୍ନ ଆଞ୍ଚଳିକ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି. ଉଭୟ ଦେଶ ରଣନୈତିକ ଭାଗିଦାରିତା ନେଇ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି. ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ ଭାଗିଦାରିତାକୁ ଆହୁରି ଦୃଢ଼ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି. ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭା ଭାରତର ଅର୍ଥନୈତିକ ବିକାଶକୁ ପ୍ରଶଂସା କରିଛନ୍ତି. ସେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ କ୍ଷେତ୍ର ବିଶ୍ୱସ୍ତରୀୟ ସୂଚକାଙ୍କରେ ସାମିଲ ହେବା ସହ ଅଗ୍ରଗତି କରୁଛି. ଭାରତ ଏବେ ବିକାଶର ପ୍ରମୁଖ ଇଞ୍ଜିନ୍ ଭାବେ ବିଶ୍ୱରେ ଉଭା ହୋଇଛି. ଆସନ୍ତା ମାସରେ ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ୱାଶିଂଟନ୍ରେ ହେବାକୁ ଥିବା ବୈଠକ ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତି. ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନେ ଯୋଗଦେବେ. ଏକ ଘୋଷଣା ଅନୁଯାୟୀ ବିଶ୍ୱରେ ଚଳିତ ବର୍ଷ ବିକାଶ ଦର 3% ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭୂଷଣ ରାମକ୍ରିଷ୍ଣନ ଗଭାଇଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ବେଆଇନ ଓ ବିବାଦୀୟ ପୋଷ୍ଟ କରିଥିବା ଲୋକମାନଙ୍କ ବିପକ୍ଷରେ ପଞ୍ଜାବ ପୁଲିସ୍ ପକ୍ଷରୁ ଅନେକଗୁଡ଼ିଏ ଏଫ୍ଆଇଆର୍ କରାଯାଇଛି। ଏଫ୍ଆଇଆର୍ଗୁଡ଼ିକ ଗତକାଲି ଦାଖଲ ହୋଇଥିଲା। ପଞ୍ଜାବ ପୁଲିସ୍ ସୂତ୍ରରୁ ସୂଚନା ମିଳିଛି ଯେ ଅନୁସୂଚିତ ଜାତି ଓ ଜନଜାତି ଶୋଷଣ ନିରୋଧ ଆଇନ 1999 ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ବେଆଇନ ଓ ବିବାଦୀୟ ପୋଷ୍ଟ କରିଥିବା ଲୋକମାନଙ୍କ ବିରୁଦ୍ଧରେ ଜାମିନବିହୀନ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପଞ୍ଜାବ ପୁଲିସ୍ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ମୁଖ୍ୟ ରାଜନୈତିକ ମେଣ୍ଟ ଏନ୍ଡିଏ ଏବଂ ମହାଗଠବନ୍ଧନର ଆସନ ବୁଝାମଣା ସମସ୍ୟା ଏବେ ବି ଜାରି ରହିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଉଭୟ ମେଣ୍ଟ ଆସନ ବୁଝାମଣା ସମସ୍ୟାର ସମାଧାନ ବାହାର କରିପାରିନାହାନ୍ତି। ଏନ୍ଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଅଧିକ ଆସନ ଦାବି କରିଛି। ପାର୍ଟିର ସଭାପତି ଜନତା ଦଳ ୟୁନାଇଟେଡ୍ର ଗୋବିନ୍ଦଗଞ୍ଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦାବି କରିଛି। ଏହା ବ୍ୟତୀତ ମୈଥାନୀ ଚକାଇ ଓ ମୋହନର ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ଦଳ ଦାବି କରିଛି। ଏନ୍ଡିଏର 5 ସହଯୋଗୀ ଦଳ ମଧ୍ୟରେ ଆସନ ବୁଝାମଣା ନେଇ କୌଣସି ସହମତି ହୋଇପାରିନାହିଁ। ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ମହାଗଠବନ୍ଧନ ସହ ଆସନ ବୁଝାମଣା ନେଇ ଅଡୁଆରେ ପଡ଼ିଛି। ମହାଗଠବନ୍ଧନର ସହଯୋଗୀ ସିପିଆଇ ଏମ୍ଏନ୍ଏଲ୍ 40 ଆସନ ଦାବି କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନର ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ରରେ ବିଭିନ୍ନ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କ ପାଇଁ ର୍ୟାମ୍ପ ବ୍ୟବସ୍ଥା କରାଯିବା ସହ ସହଜ ଯାତାୟତ ପାନୀୟ ଜଳ ଟଏଲେଟ୍ ଆଲୋକ ଏବଂ ପ୍ରତୀକ୍ଷାଳୟ ବ୍ୟବସ୍ଥା କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ଆୟୋଗ କହିଛନ୍ତି। ଯେଉଁଠାରେ ଗୋଟିଏ ସ୍ଥାନରେ 3 ମତଦାନ କେନ୍ଦ୍ର ରହିଥିବ ସେ କ୍ଷେତ୍ରରେ ଅଧିକ ସଂଖ୍ୟକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସେହିପରି ଆଦର୍ଶ ମତଦାନ କେନ୍ଦ୍ରଗୁଡ଼ିକରେ ସ୍ଥାନୀୟ କଳା ସଂସ୍କୃତି ପ୍ରଦର୍ଶନ କରିବା ଲାଗି ମଧ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା। ନୂଆଦିଲ୍ଲୀରେ ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଓ ଶିଳ୍ପର 120ତମ ବାର୍ଷିକ ଅଧିବେଶନରେ ଶ୍ରୀ ଗଡ଼କରୀ କହିଛନ୍ତି ପଞ୍ଜାବ ଓ ହରିୟାଣାର 220 ଲକ୍ଷ ଟନ୍ ପରିମାଣର ଫସଲ ଅବଶେଷକୁ ବ୍ୟବହାର କରାଯାଇ 400 ବାୟୋ ସିଏନ୍ଜି ପ୍ରକଳ୍ପ କରାଯାଇଛି। ସେ କହିଛନ୍ତି ଭାରତର କୃଷକ ଦେଶର ଖାଦ୍ୟ ଚାହିଦା ମେଣ୍ଟାଇବା ସହ ଶକ୍ତି ଓ ମୌଳିକ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା 48 ଘଣ୍ଟା ମଧ୍ୟରେ ସେଠାରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ସେବାଷ୍ଟିନ୍ ଲିକ୍ରୋନୁ ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ସେଠାରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଇସ୍ତଫା ଦେଇ ଶ୍ରୀ ଲିକ୍ରୋନୁ ବିରୋଧୀ ଦଳରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ମାକ୍ରନ୍ଙ୍କୁ ଇସ୍ତଫା ଦେବାକୁ ବା ଦେଶରେ ପୁଣି ନିର୍ବାଚନ କରିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଉଛି। ଉତ୍ତରପ୍ରଦେଶର ଅର୍ଥନୀତି ପାଇଁ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ସବୁଠାରୁ ଅଧିକ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2021 ଡିସେମ୍ବରରେ ଏହାର ଉଦ୍ଘାଟନ ହେବା ପରେ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ 25,28,00,000 ଶ୍ରଦ୍ଧାଳୁ ଆସିଛନ୍ତି। ଏହାଦ୍ୱାରା ରାଜ୍ୟ ଅର୍ଥନୀତିକୁ 1,25,00,000 ଟଙ୍କା ମିଳିଛି। ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପ୍ରଶାସନିକ ଅଧିକାରୀ ବିଶ୍ୱଭୂଷଣ ମିଶ୍ର କହିଛନ୍ତି ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ନିୟମିତ ଭାବେ ଶ୍ରଦ୍ଧାଳୁ କାଶୀକୁ ଆସୁଥିବାରୁ ସେଠାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସ୍ଥାନୀୟ ବ୍ୟବସାୟୀ ଦୋକାନୀ ନାଉରିଆ ପୂଜକ ରାସ୍ତାକଡ଼ ଦୋକାନୀ ଏବଂ ହୋଟେଲ ବ୍ୟବସାୟରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅର୍ଥନୀତିଜ୍ଞ ରାଜନାଥ କହିଛନ୍ତି ବିଶ୍ୱନାଥ ଧାମକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ହାରାହାରି 5,000 ଟଙ୍କା ଖର୍ଚ୍ଚ କରିଥାନ୍ତି। ଗତ 3.5 ବର୍ଷ ମଧ୍ୟରେ ପର୍ଯ୍ୟଟକମାନେ 1,25,00,000 ଟଙ୍କା ଖର୍ଚ୍ଚ କରିଥିବା ସେ କହିଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରେ 70% ଶ୍ରଦ୍ଧାଳୁ ଦକ୍ଷିଣ ଭାରତରୁ ଆସୁଛନ୍ତି, ପ୍ରାୟ 15% ଅନ୍ୟାନ୍ୟ ରାଜ୍ୟରୁ ଆସୁଛନ୍ତି। ଶ୍ରଦ୍ଧାଳୁମାନେ କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ବିନ୍ଧ୍ୟବାସିନୀ ଧାମ, ତୀର୍ଥରାଜ ପ୍ରୟାଗ, ଅଯୋଧ୍ୟା, ମଥୁରା, ଚିତ୍ରକୂଟ, ନୈମିଷ ଆଦି ତୀର୍ଥସ୍ଥଳ ପରିଦର୍ଶନ କରିଥାନ୍ତି। କାଶୀ ବିଶ୍ୱନାଥ ଧାମ କରିଡର ଦ୍ୱାରା ରାଜ୍ୟ ଜିଡିପିରେ ଅଭିବୃଦ୍ଧି ହାସଲ ହୋଇଛି। ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶାଖାପାଟନାସ୍ଥିତ ୱାଇଏସ୍ ରାଜଶେଖର ରେଡ୍ଡି ଏସ୍ସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 3:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏକ ସପ୍ତାହ ମଧ୍ୟରେ ଆଜି ଭାରତୀୟ ମହିଳା ତା'ର ତୃତୀୟ ମ୍ୟାଚ୍ ଖେଳିବ। ପୂର୍ବରୁ ଭାରତ ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଦକ୍ଷିଣ ଆଫ୍ରିକା ମଧ୍ୟ ତା'ର ପ୍ରଥମ ମ୍ୟାଚ୍ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଅନ୍ୟ ଏକ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ରେ 33 ମୁହାଁମୁହିଁ ହୋଇଛନ୍ତି ଏବଂ ଭାରତ 20 ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସାମ୍ପ୍ରତିକ ବିଶ୍ୱ ଅସ୍ଥିରତା ମଧ୍ୟରେ ଭାରତ ବ୍ରିଟେନ୍ ସହଭାଗିତା ଆର୍ଥିକ ବିକାଶର ମୂଳଦୁଆ ପାଲଟିଛି କହିଲେ ପ୍ରଧାନମନ୍ତ୍ରୀ। ୟୁକ୍ରେନ୍ ସଂଘର୍ଷ, ଶିକ୍ଷା ପ୍ରସଙ୍ଗ ଏବଂ ବାଣିଜ୍ୟିକ ସମ୍ପର୍କ ନେଇ ଆଲୋଚନା କଲେ ଭାରତ ଓ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ। ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ଭିତ୍ତିଭୂମି ସୁଦୃଢ଼ ଲାଗି ଚୁକ୍ତି ସ୍ୱାକ୍ଷରିତ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଜାରି। ଏବଂ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।